ଶୁଣିବା ଭୂପେନ ମହାପାତ୍ରଙ୍କ ଗଳ୍ପ ଅକ୍ଷତ କ୍ଷତର ଦ୍ୱିତୀୟ ଭାଗ। ତିରିଶଟି କଦମ୍ବ ଋତୁକୁ ହସି ହସି ଅତିକ୍ରମ କରିଥିବା ଶତାବ୍ଦୀ ମହାପାତ୍ରଙ୍କ ଭିତରେ ଏ ଅହେତୁକ ଅବସ୍ଥା ଯେ ସହଜରେ ଚମକ ସୃଷ୍ଟି କରିବ ଏଥିରେ ସନ୍ଦେହ ନଥିଲା, କିନ୍ତୁ ସେ ନିଜକୁ ଆୟତ୍ତ ଭିତରେ ରଖିଲେ। ମୁଁ ଶ୍ରାବଣୀ ରାୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା, ଯିବି କଲିକତା। କଲିକତାରେ ଗୋଟେ ସେମିନାରରେ ମୋର ଯୋଗ ଦେବାର ଅଛି, ହଠାତ୍ ଆସିବାକୁ ପଡ଼ୁଥିବାରୁ ଏ ଅସୁବିଧା, ସେ ଏକା ନିଶ୍ୱାସକେ କହିଗଲେ। ମୁଁ ଖୁସି ହୋଇଗଲି, ଇତିହାସ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ଅଛି। ମୁଁ ଅହମ୍ମଦାବାଦ IIMର ଛାତ୍ର, ଏବେ ଗୋଟାଏ MNCରେ ଅଛି। ସେ ପୁଣି ହସିଲେ, ଓଠକୁ ସାମାନ୍ୟ ଦାନ୍ତରେ ଚାପି ତାପରେ କହିଲେ, ମ୍ୟାନେଜମେଣ୍ଟଟା ମୋ ପାଇଁ ଗୋଟେ ଡ୍ରାଏ ସବଜେକ୍ଟ, କିଛି ମନେ କରନ୍ତୁନି। ଏଥିରେ ଅନେକ କିଛି ମନେ କରିବାର ଥିଲେ ମଧ୍ୟ ଏଇଟା ତାଙ୍କର ଗଭୀର ଆନ୍ତରିକତା ବୋଲି ମନେ ହେଲା। ନାରୀ ପାଖରେ ପୁରୁଷର ପରାଜୟଟା ପରାଜୟ ନୁହେଁ। ମୁଁ ଭାବିଲି, ବନ୍ଧୁତାଟା ଯେତେବେଳେ ଜମି ଜମି ଆସୁଛି ସେତେବେଳେ ଖୋଲା ମନରୁ ଛିଟିକି ପଡ଼ିଥିବା ଏଇଟା ଶବ୍ଦକୁ ଅବଜ୍ଞା କରାଯାଇପାରେ। ଆମର ଗପ ଯେତିକି ଲମ୍ବି ଚାଲିଥାଏ ରାତ୍ରିର ଶେଷ ପ୍ରହର ମଧ୍ୟ ସେତିକି ପ୍ରସାରିତ ହୋଇଯାଉଥାଏ। ମୁଁ ମନେ ମନେ ଭାବୁଥିଲି କି ରାତିଟା ଆହୁରି ଲମ୍ବି ଯାଆନ୍ତା କି, ସକାଳ ଆସିବାକୁ ଆହୁରି ଡେରି କରନ୍ତା କି, ଏବଂ ସର୍ବୋପରି କଲିକତାଟା ଆହୁରି ଅନେକ ଦୂରକୁ ଘୁଞ୍ଚି ଯାଆନ୍ତା କି। ହଠାତ୍ ସେ ମୋତେ କହିଲେ, ଆରେ ଗୋଟାଏ ବାଜିଲାଣି ଯେ ଆପଣ ଶୋଇବେନି, ପର୍ଦ୍ଦା ଟାଣି ଦେଉଛି, ଆପଣଙ୍କୁ ଅନେକ କଷ୍ଟ ଦେଲି ନା। ମଝିରାତିରେ ଆଉ ନ ଶୋଇବାର ଦୁଃଖ ମୋର ମୋଟେ ନଥିଲା, ବରଂ ସେ ତାଙ୍କ ବର୍ଥରୁ ଅନ୍ୟାୟ ଭାବେ ବିତାଡ଼ିତ ହୋଇଥିବାରୁ ମୋର ସମସ୍ତ ଶ୍ରଦ୍ଧା ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଥିଲା। ମୁଁ ତାଙ୍କୁ ପ୍ରସ୍ତାବ ଦେଲି, ଆପଣ ତ କଲିକତା ଯାଏଁ ଯିବେ, ତାପରେ କନଫରେନ୍ସ ଓ ପେପର ପଢ଼ିବାର ଅଛି, କାମ ଅନେକ, ତା ପୂର୍ବରୁ ବିଶ୍ରାମ ନିହାତି ଦରକାର। ଆପଣ ବରଂ ଏମିତି କରନ୍ତୁ, ଏଇଠି ଆପଣ ଟିକେ ଶୋଇପଡ଼ନ୍ତୁ, ସମଗ୍ର ରାତିଟାରେ 2-3 ଘଣ୍ଟା ବିଶ୍ରାମ ନେଲେ ଯଥେଷ୍ଟ। ମୁଁ ତ କହିବାକୁ ଗଲେ ବେଶ କିଛି ସମୟ ଶୋଇସାରିଲିଣି, ମୋ ପାଇଁ ସେତକ ଯଥେଷ୍ଟ। ତା ଛଡ଼ା ଆପଣ ଓହ୍ଲେଇଗଲା ପରେ ମୁଁ ପୁଣି ଶୋଇପାରିବି, କିମ୍ବା ୟା ଭିତରେ ଯଦି ଆପଣଙ୍କ ବର୍ଥ ଖାଲି ହୋଇଯାଏ। ସେ ହସିଲେ, କହିଲେ, ବଦାନ୍ୟତା ପାଇଁ କୃତଜ୍ଞତାର ଭାଷା ନାହିଁ, କିନ୍ତୁ ମୁଁ ଏତେଟା ସ୍ୱାର୍ଥପର ହୋଇପାରିବିନି, ଆପଣ ମୋତେ ଟିକିଏ ବସିବାକୁ ଜାଗା ଦେଲେ ସେତକ ଯଥେଷ୍ଟ। ଟିକିଏ ରହି ସେ ପୁଣି କହିଲେ, ମୁଁ ଶୋଇଲେ ଆପଣ କ'ଣ କରିବେ, ମୋ ନିଦ ସମୟ ଚାଲିଗଲାଣି, ମୁଁ ବରଂ ଏଇ ବେଡ୍ ହେଡ଼ଲାଇଟ୍ଟା ଜଳେଇ ଟିକିଏ ପଢ଼ାପଢ଼ି କରୁଛି, ଆପଣ ସିଆଡ଼କୁ ମୁଣ୍ଡ କରି ଟିକିଏ ଶୋଇପଡ଼ନ୍ତୁ, ମୋ ବିଛଣା ତ ଅଛି, ତକିଆ ଆଉ କମ୍ବଳ ମଧ୍ୟ ନିଅନ୍ତୁ। ଆପଣଙ୍କ ଆଡ଼କୁ ଗୋଡ଼ କରି କ'ଣ କହୁଛନ୍ତି, ବରଂ ଆପଣ ସେଇଠି ବସନ୍ତୁ, ମୁଁ ଆପଣଙ୍କୁ ମୁଣ୍ଡ କରି ଟିକିଏ ଗଡ଼ି ପଡ଼ୁଛି, ଗୟା ପାଖରେ ବୋଧେ ରାତି ପାଇଯିବ, ମୋତେ ଉଠାଇଦେବେ। ମୁଁ ରାଜି ହୋଇଗଲି, ସେ ମୋ ଜଙ୍ଘ ପାଖକୁ ଲାଗି ତକିଆ ରଖି ଶୋଇପଡ଼ିଲେ, ମୋ କମ୍ବଳ ମଧ୍ୟ ଘୋଡ଼ି ହୋଇପଡ଼ିଲେ, ଆଉ ମୁଁ ପତ୍ରିକା ଖଣ୍ଡେ ନେଇ ପଢ଼ିବାକୁ ଲାଗିଲି। ପରଦା ସେ ଟାଣି ଦେଇଥିଲେ ଆଗରୁ, ତାରି ଅନ୍ତରାଳରେ ଝାପ୍ସା ନୀଳ ଆଲୁଅର ସାୱାର ବାତ୍ ଭିତରେ ସେ ଓ ମୁଁ, ସେ ବୋଧେ ଖୁବ୍ ଶୀଘ୍ର ଶୋଇପଡ଼ିଲେ। ମୁଁ ଦେଖିଲି ବେଳେବେଳେ ତାଙ୍କ ମୁଣ୍ଡର ଶାମ୍ପୁ କରା ବାଳ ଉଡ଼ିଆସି ମୋ ଜଙ୍ଘରେ ପଡ଼ୁଥାଏ, ମୋତେ ଟିକିଏ ଅଡ଼ୁଆ ଲାଗିଲେ ମୁଁ ବାଳକରାକ ଆସ୍ତେ କରି ଦୁଇଟା ଆଙ୍ଗୁଳିରେ ଆଡ଼େଇ ତକିଆ ଉପରେ ଥୋଇଦିଏ। ନିଦ ଅଳସରେ ଏଥର ବୋଧେ ତାଙ୍କ ବାଁ ହାତଟା ଆସି ମୋ ଜଙ୍ଘ ଉପରେ ପଡ଼ିଲା, ମୁଁ ଚମକି ପଡ଼ିଲି, ଚମ୍ପା କଢ଼ର ଆଙ୍ଗୁଳିଗୁଡ଼ିକ ମୋ ଜଙ୍ଘ ଉପରେ ଇତସ୍ତିତ ଘୁରି ବୁଲୁଥିଲେ। ବସ୍ କିମ୍ବା ଟ୍ରେନ୍ ଭିତରେ ଏମିତିକା ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଥିବ, ଏସବୁକୁ ଅସ୍ୱାଭାବିକ ବୋଲି କହିହେବ ନାହିଁ, ବେଳେବେଳେ ଛଳନା ମଧ୍ୟ ଥାଏ। ଏ କ୍ଷେତ୍ରରେ ଛଳନାର ବାସ୍ତବତା ଓ ବାସ୍ତବତାର ଛଳନା ଭିତରେ ପାର୍ଥକ୍ୟ ନଥାଏ, କିନ୍ତୁ ଜଣେ ଭଦ୍ର ମହିଳା ଯେ ଜାଣିଶୁଣି ଏମିତି କରୁଥିବେ, ଏ ପ୍ରକାର ଗୋଟିଏ ସହଜ ସିଦ୍ଧାନ୍ତରେ ମୁଁ ପହଞ୍ଚି ପାରୁନଥିଲି। ଯଦିଓ କଥାଟା ଗୋଟେ ଅସମ୍ଭବ ନୁହେଁ, ନାରୀମାନେ ବି ତ ମଣିଷ ଏବଂ ସେମାନଙ୍କ ଭିତରେ ବି ତ ଆସକ୍ତି ଥିବ, ସେମାନେ କାମନା ରହିତ ହୋଇନପାରନ୍ତି, ଆସ୍ତେ ଆସ୍ତେ ମୋ ଭିତରେ ଗୋଟାଏ ଯନ୍ତ୍ରଣାର ତରଙ୍ଗ ସୃଷ୍ଟି ହେଲା। ମୋ ଭିତରର ଶିରା ପ୍ରଶିରା ଗୁଡ଼ିକ ଯେମିତି ଅସହ୍ୟ ଚାପର ସମ୍ମୁଖୀନ ହେଉଥିଲେ, ସେଥିରୁ ମୁକ୍ତି ପାଇବା ପାଇଁ ମୁଁ ଧୀରେ ଧୀରେ ତାଙ୍କ ପାପୁଲିଟିକୁ ମୋ ଡାହାଣ ହାତରେ ଉଠାଇ ଦେବି ବୋଲି ଭାବିଲି। ପୁଣି ଭାବିଲି, ଯଦି ତାଙ୍କ ନିଦ ଭାଙ୍ଗିଯାଏ ସେ କ'ଣ ଭାବିବେ? ସାମାନ୍ୟ ସହନ ଶକ୍ତି ମୋର ନାହିଁ ବୋଲି ଭାବିବେ କି? ନିଦରେ ତାଙ୍କ ଗୋଡ଼ ଉପରେ ମୋ ହାତଟା ପଡ଼ିଗଲେ ଏମିତି କ'ଣ ହୋଇଗଲା? ମୁଁ ସିନା ସେତକ କଲି ନାହିଁ, କିନ୍ତୁ ଦେଖିଲି ମୁଁ ଆସ୍ତେ ଆସ୍ତେ ଅନେକ ସନ୍ତୁଳନର ଜାଲ ଭିତରେ ଛନ୍ଦି ହୋଇ ପଡ଼ୁଛି। ମୁଁ ନା ସେ ହାତର ବହୁ ଆନନ୍ଦଦାୟକ ଯନ୍ତ୍ରଣାରୁ ମୁକ୍ତି ପାଇପାରୁଛି, ନା ସେ ହାତକୁ ଉଠାଇ ଦେଇପାରୁଛି। ଗାଡ଼ି ସେମିତି ଚାଲିଥାଏ। ୟା ଭିତରେ ମୁଁ ତାଙ୍କୁ ଥରେ ଦୁଇ ଥର ସଂଯମତାର ସହିତ ଶୋଇବା ପାଇଁ ସାହାଯ୍ୟ କରିସାରିଲେଣି। ସେ ମଧ୍ୟ ଅତ୍ୟନ୍ତ ଅନୁଗତ ପରି ମୋ ଅନୁଶାସନକୁ ମାନି ନେଇଛନ୍ତି। ବେଳେବେଳେ ଆଖି ଖୋଲି ଦେଖିଛନ୍ତି ଏବଂ ମୋର ମନେ ହେଲା ସେତେବେଳେ କୃତଜ୍ଞତାର ଦୃଷ୍ଟି ଦେଇ ପୁଣି ପରମ ଆହ୍ଲାଦରେ କଡ଼ଲେ ଉଠାଇ ଶୋଇଛନ୍ତି। ଗୋଟିଏ ଅନିର୍ବଚନୀୟ ମୁହୂର୍ତ୍ତର ଅନୁଭବକୁ ମୁଁ ସେତେବେଳେ ପ୍ରାଣ ଭରି ଉପଭୋଗ କରିବାକୁ ଚାହୁଁଥିଲି। ଭାବୁଥିଲି ସେ ସତରେ ଶୋଇ ନ ଯାଆନ୍ତି କି। ମୋ ବର୍ଥ ପଛପଟୁ କିଛି ଯାତ୍ରୀ ବୋଧେ ଉଠିଲେ କି ସେମାନେ ହୁଏତ ଆଗ ଷ୍ଟେସନରେ ଓହ୍ଲାଇବେ। ମୁଁ ଘଡ଼ି ଦେଖିଲି, 5 ବାଜିବାକୁ ଆଉ 15 ବାକି ଅଛି। ଆରେ ଏତେ ଶୀଘ୍ର ଗୟା ଆସିଗଲା? ମୁଁ ତାଙ୍କ ମୁହଁକୁ ଦେଖିଲି, ଆଖି ଦୁଇଟା ପରମ ଆତ୍ମସନ୍ତୋଷରେ ମୁଦି ହୋଇଯାଇଛି। କି ସୁନ୍ଦର ମୁହଁଟା ସତେ! ନା, ସେ ଆହୁରି ଶୁଅନ୍ତୁ, ଗୟା ପରେ କିମ୍ବା ଯେତେ ଇଚ୍ଛା ସେ ସେତେ ଶୁଅନ୍ତୁ, କ'ଣ କ୍ଷତି ହୋଇଯାଉଛି? ଗୟା ଷ୍ଟେସନ ଆସିଗଲା, କିଛି ଲୋକ ଓହ୍ଲାଇଲେ, କେହି ଜଣେ VIP ବୋଧେ ଆମ କମ୍ପାର୍ଟମେଣ୍ଟକୁ ଉଠିଲେ। ଖଦର ଧୋତି ଓ ପଞ୍ଜାବୀ, ମୁଣ୍ଡରେ ଗାନ୍ଧୀ ଟୋପି, ବିଶିଷ୍ଟ ରାଜନେତା। ବିହାର UP ଭଳି କେତେକ ସ୍ଥାନରେ ଏମାନଙ୍କୁ ଆର୍ମଡ୍ ଗାର୍ଡ ସିକ୍ୟୁରିଟି ଦିଆଯାଏ। VIPଙ୍କ ଆଗ ପଛରେ ବେଶ କିଛି ପୋଲିସ ଗାର୍ଡ, ଆଉ କିଛି ସାଧା ପୋଷାକଧାରୀ ହେବେ ବୋଧେ, ଖାଲି ଆଗ ପଛ ତରସ ତରସ କରି ଦେଖୁଥାନ୍ତି। ସେମାନେ ସମସ୍ତେ ମୋ ବର୍ଥର ଆଗକୁ ଯାଇ ଖାଲି ଜାଗା ଦଖଲ କରିନେଲେ। ଏ ଅଞ୍ଚଳରେ ଏସବୁ ଅତି ସାଧାରଣ କଥା। ସେମାନେ ଗାଡ଼ିକୁ ଉଠନ୍ତି, ସେଠି ବର୍ଥ ଖାଲି ଥାଉ ବା ନଥାଉ। ସେମାନେ ମଧ୍ୟ ଗାଡ଼ିରୁ ଓହ୍ଲାନ୍ତି, ସେଠି ଷ୍ଟେସନ ଥାଉ ବା ନଥାଉ। ଗାଡ଼ି ଛାଡ଼ିଦେଲା VIP ଜଣକ ଗୋଟାଏ ବର୍ଥ ଦଖଲ କରିସାରିଲା ପରେ ଯେଉଁ 2 ସେତେବେଳେ ଟଏଲେଟ୍ ଯାଇଥିଲେ, ସେମାନେ ଫେରିଆସି ଦେଖିଲେ ସେମାନଙ୍କ ବର୍ଥ ଦଖଲ ହୋଇସାରିଛି। ଏତିକିବେଳେ ଜବରଦଖଲକାରୀଙ୍କ ଭିତରୁ ଜଣେ କହିଲେ, ଆପକା ବର୍ଥ ହେ କ୍ୟା? କୋଇ ବାତ୍ ନାହିଁ, ହମ୍ ଲୋକ ଆଗେ ଉତ୍ତର ଯାଏଁଗେ। ଲୋକଟିର ଶୋଇବା ସମୟ ସେ ଯାଏଁ ସରିନଥିଲା, ତଥାପି ଟିକିଏ ବସିଯାଆନ୍ତୁ ବୋଲି ସ୍ନେହବଳା କଥା ତାଙ୍କ ପାଟିରୁ ବାହାରିଲା ନାହିଁ। ଗୋଟାଏ ବର୍ଥରେ 4 ବନ୍ଧୁକ ଧରି ବସିଲେ ଆଉ ଜାଗା କାହିଁ ବସିବାକୁ? ସେମାନଙ୍କ ଭିତରୁ 2 ଆସି ବସିଲେ ଶ୍ରାବଣୀ ପାଖରେ, ପ୍ରାୟ ଦେହକୁ ଦେହ ଲଗାଇ। ମୁଁ ନମ୍ରତାର ସହିତ ମନା କଲି, କହିଲି ତାଙ୍କ ଦେହ ଖୁବ୍ ଅସୁସ୍ଥ, ଦୟାକରି ଏ ବର୍ଥଟିକୁ ଟିକିଏ ଛାଡ଼ି ଦିଅନ୍ତୁ। ମୁଁ ଶ୍ରାବଣୀକୁ ଆଉ ଥରେ କମ୍ବଳ ଘୋଡ଼ାଇ ଦେଲି ଓ ତାଙ୍କ କାନ୍ଧଟାକୁ ଧରି ଟିକିଏ କଡ଼େଇ ଦେଲି ଅତି ଯତ୍ନର ସହିତ। ସେମାନେ ଶ୍ରାବଣୀ ଆଡ଼କୁ ଦେଖିଲେ, ମୋ ମୁହଁକୁ ଚାହିଁଲେ, ତାପରେ ଠିଆ ହୋଇପଡ଼ିଲେ। ମୋ ଭିତରଟା ଟିକିଏ ହାଲକା ହୋଇଗଲା। ଗାଡ଼ି ସେତେବେଳକୁ ଫୁଲ୍ ପିକଅପ୍ ନେବାକୁ ଆରମ୍ଭ କଲାଣି। ଆଗନ୍ତୁକମାନେ ପୋଲିସମାନଙ୍କ ସହ କ'ଣ କଥାବାର୍ତ୍ତା ହେଲେ ଏବଂ କମ୍ପାର୍ଟମେଣ୍ଟର ଅନ୍ୟ ଆଡ଼େ ଖେଳେଇ ହୋଇଗଲେ। ମୋର ମନେ ହେଲା ସେମାନେ VIPଙ୍କ ନିରାପତ୍ତା ଦୃଷ୍ଟିରୁ ବୋଧେ କାମ କରୁଥିଲେ। ସେତେବେଳକୁ ବୋଧେ 5 ବାଜିସାରିଲାଣି। ଅନ୍ଧାର ତଥାପି ଘଟି ରହିଥାଏ। ନେତା ଜଣକ ବସିଥାନ୍ତି ବଡ଼ ଚିନ୍ତାମଗ୍ନ ଅବସ୍ଥାରେ, ବେଶ ଭାବଗମ୍ଭୀର। ଶ୍ରାବଣୀ ଉଠି ବସିଲେ ଏବଂ ମୋତେ ଚାହିଁ ସାମାନ୍ୟ ହସି କହିଲେ, ଥ୍ୟାଙ୍କସ୍ ଏ ଲଟ୍। ଏକଥା ବରାବର ମନେ ରହିବ ମୋର। ମୁଁ କୃତ୍ୟକୃତ୍ୟ ହୋଇପଡ଼ିଲି। ତାଙ୍କର ଚିରଦିନକୁ ମନେ ରଖିବା ଭଳି କାମଟିଏ ମୁଁ କରିପାରୁଥିବାରୁ ନିଜକୁ ଧନ୍ୟ ମନେ କରୁଥିଲି। କହିଲି, ଶୋଇନାହାନ୍ତି, ଉଠିଲେ କାହିଁକି? ମୋର ଆଉ ଶୋଇବାର ନାହିଁ। ସେ ମୁଣ୍ଡବାଳା ସଜାଡ଼ିଲେ ଏବଂ ମୋ ଆଡ଼କୁ ସାମାନ୍ୟ ହସଟିଏ ଫୋପାଡ଼ି ଦେଇ କହିଲେ, ମୁଁ ଆସୁଛି। ସେ ଟଏଲେଟ୍ ଆଡ଼କୁ ଉଠିଗଲେ। ହଠାତ୍ ମୋ ପଛ ବର୍ଥ ଆଡ଼ୁ କେହି ଜଣେ ପାଟିକଲା, ଗୋଟେ କରୁଣ ଚିତ୍କାର। ମୁଁ ଠିଆ ହୋଇପଡ଼ିଲି, କ'ଣ ହେଲା? ଆରେ କ୍ୟା ହୁଆ, ଚୁପ୍। ଆଗନ୍ତୁକଙ୍କ ଭିତରୁ ଜଣେ ମୋ ବେକ ପାଖରେ ପିସ୍ତଲ ଦେଖାଇ ଗର୍ଜନ କରି ଉଠିଲା, ବୈଠୋ। ବାସ୍, ମୋର ଆଉ କିଛି ବୁଝିବାର ବାକି ନଥିଲା। ପିସ୍ତଲ ଦେଖାଇ ସେମାନେ ଆମ ସମସ୍ତଙ୍କୁ ଡବାର ଗୋଟିଏ ପାଖକୁ ନେଇଗଲେ। ତାପରେ ମାତ୍ର କେଇଟା ମିନିଟ୍ ଭିତରେ ସେମାନେ ଆମ ସମସ୍ତଙ୍କର ସର୍ବସ୍ୱ ନେଇସାରିଲା ବେଳକୁ ଗାଡ଼ି ଗୋଟାଏ ପାହାଡ଼ ଓ ଘଞ୍ଚ ଜଙ୍ଗଲ ପାଖରେ ଅଟକିଗଲା। ସେମାନେ ସମସ୍ତେ ଖପ୍ ଖପ୍ ତଳକୁ ଡେଇଁଗଲେ। ତାପରେ କ୍ରମାଗତ ଗୁଳି ଫୁଟିବାର ଶବ୍ଦ, ଗାଡ଼ି ପୁଣି ଚାଲିବାକୁ ଆରମ୍ଭ କଲା। ମୁଁ ବ୍ୟସ୍ତ ହୋଇ ଦୌଡ଼ି ଆସିଲି ଟଏଲେଟ୍ ପାଖକୁ। ଶ୍ରାବଣୀର କିଛି ହୋଇନାହିଁ ତ? କିନ୍ତୁ ଶ୍ରାବଣୀ କାହିଁ? ଟ୍ରେନ୍ ସେତେବେଳକୁ ଧୀରେ ଧୀରେ ଗୋଟେ ନଈର ପୋଲ ଉପରେ ଚାଲିବାକୁ ଆରମ୍ଭ କଲାଣି। ମୁଁ ଦରଜା ଖୋଲି ଦେଖିଲି, ବେଶ କିଛି ଦୂରରେ ଶ୍ରାବଣୀ ଓ ସେ VIP ଜଣକ ଆଗରେ ଏବଂ ଅନ୍ୟମାନେ ତାଙ୍କ ପଛରେ ନଈରେ ଥିବା ଗୋଟିଏ ମୋଟର ଲଞ୍ଚ ଆଡ଼କୁ ଆଗେଇ ଯାଉଛନ୍ତି। ଗୁଳି ଫୁଟିବାର ଶବ୍ଦ ତଥାପି ବନ୍ଦ ହେଉନଥାଏ। ଆମ ଗାଡ଼ି ପୋଲ ପାର ହୋଇ ଗୋଟିଏ ଟର୍ଣ୍ଣ ନେଲା ବୋଧେ। ସେମାନେ ଅଦୃଶ୍ୟ ହେବା ପୂର୍ବରୁ କେହି ଜଣେ ପାଟି କଲେ, ଦରଜା ବନ୍ଦ କିଛି। ମୁଁ ଫେରିଆସିଲି ମୋ ବର୍ଥ ପାଖକୁ। ସମସ୍ତେ ସେତେବେଳେ ନିଜ ନିଜ ସୁଟକେସ୍ ଅଣ୍ଡାଳୁଥିଲେ। ମୁଁ ବି ଦେଖିଲି, କିନ୍ତୁ କି ଆଶ୍ଚର୍ଯ୍ୟ, ମୋର କିଛି ବି ଚୋରି ହୋଇନଥିଲା। ମୋ ସ୍ତ୍ରୀ ପାଇଁ ଗୋଟିଏ ହାଇଦ୍ରାବାଦୀ ପାର୍ଲର ହାର ଏବଂ 5,000 ଟଙ୍କା, ସବୁ ଅକ୍ଷତ ଅବସ୍ଥାରେ ଥିଲା, ଯଦିଓ ସୁଟକେସ୍ ଖୋଲା ଥିଲା। ମୁଁ କିନ୍ତୁ ଏକଥା କାହାକୁ କହିପାରିବି? କାହାକୁ କହିପାରିବି ଯେ ମୋର କିଛି ଚୋରି ହୋଇନଥିଲେ ମଧ୍ୟ ସବୁ ଚୋରି ହୋଇଯାଇଛି? କେମିତି କେମିତି ଏ କଥା ମୁଁ କହିପାରିଥାନ୍ତି? ଶ୍ରୋତା ବନ୍ଧୁ, ଏଇଠି ସମାପ୍ତ ହେଲା ଭୂପେନ ମହାପାତ୍ରଙ୍କର ଗଳ୍ପ ଅକ୍ଷତ କ୍ଷତ। ବନ୍ଧୁମାନଙ୍କ ଭିତରେ ସେୟାର କରନ୍ତୁ। ନମସ୍କାର।